ଓମ୍ ଶାନ୍ତି। 26/11/2025 ର ସାକାର ମହାବାକ୍ୟ। ବାବା କହିଲେ, ମିଠେ ବଚେ, ତୁମେମାନେ ଏବେ ବିଶ୍ୱ ସେବାଧାରୀ ଅଟ। ତୁମର କୌଣସି କଥାରେ ଦେହ ଅଭିମାନ ଆସିବା ଉଚିତ ନୁହେଁ। ପ୍ରଶ୍ନ, କେଉଁ ଅଭ୍ୟାସଟି ଈଶ୍ୱରୀୟ ନିୟମର ବିରୁଦ୍ଧ ଅଟେ ଯାହାଦ୍ୱାରା ବହୁତ କ୍ଷତି ହୋଇଥାଏ? ଉତ୍ତର, କୌଣସି ଫିଲ୍ମର କାହାଣୀ ଶୁଣିବା ଅଥବା ପଢ଼ିବା, ଉପନ୍ୟାସ ପଢ଼ିବା, ଏହି ଅଭ୍ୟାସ ବିଲକୁଲ ବେନିୟମ ଅଟେ, ଏହାଦ୍ୱାରା ବହୁତ କ୍ଷତି ହୋଇଥାଏ। ବାବା ମନା କରୁଛନ୍ତି, ପିଲାମାନେ ତୁମକୁ ଏପରି କୌଣସି ବହି ପଢ଼ିବାର ନାହିଁ। ଯଦି କୌଣସି ବିକେ ଏପରି ପୁସ୍ତକ ପଢ଼ୁଛି, ତେବେ ତୁମେ ପରସ୍ପରକୁ ସାବଧାନ କର। ଗୀତ, ମୁଖଡ଼ା ଦେଖିଲେ ପ୍ରାଣୀ। ଓମ୍ ଶାନ୍ତି। ମିଠା ମିଠା ସନ୍ତାନମାନଙ୍କ ପ୍ରତି ବାବା କହୁଛନ୍ତି, ନିଜର ଯାଞ୍ଚ କର ଯେ ଯୋଗର ଯାତ୍ରା ଦ୍ୱାରା ଆମେ ତମ ପ୍ରଧାନରୁ ସତପ୍ରଧାନ ଆଡ଼କୁ କେତେ ଅଗ୍ରସର ହେଉଛୁ। କାହିଁକି ନା ଯେତେ ଯୋଗ କରିବ ସେତେ ପାପ କଟିବ। ଏହି ଶବ୍ଦ କ'ଣ କୌଣସି ଶାସ୍ତ୍ର ଇତ୍ୟାଦିରେ ଲେଖାଯାଇଛି? କାରଣ ଯେଉଁମାନେ ଧର୍ମ ସ୍ଥାପନ କରି ଯାଇଛନ୍ତି ସେମାନେ ଯାହା ବୁଝାଉଛନ୍ତି ତାହା ହିଁ ଶାସ୍ତ୍ର ରୂପରେ ଲିପିବଦ୍ଧ ହୋଇ ରହିଛି, ଯାହାକୁ ବସି ପଢ଼ୁଛନ୍ତି ଏବଂ ସେହି ପୁସ୍ତକର ପୂଜା କରୁଛନ୍ତି। ଏହା ବୁଝିବାର କଥା ଯେ ଗୀତାରେ ଲେଖା ଅଛି, ଦେହ ସହିତ ଦେହର ସବୁ ସମ୍ବନ୍ଧ ଛାଡ଼ି ନିଜକୁ ଆତ୍ମା ମନେ କର। ବାବା ମନାଇ ପକାଇ ଦେଉଛନ୍ତି, ତୁମେ ପିଲାମାନେ ପ୍ରଥମେ ଅଶରୀରୀ ହୋଇ ଆସିଥିଲ, ସେଠାରେ ପବିତ୍ରମାନେ ହିଁ ଥାନ୍ତି। ମୁକ୍ତି ଏବଂ ଜୀବନ ମୁକ୍ତିକୁ କେହି ବି ପତିତ ଆତ୍ମା ଯାଇପାରିବେ ନାହିଁ, ତାହା ନିରାକାରୀ ନିର୍ବିକାରୀ ଦୁନିଆ ଅଟେ। ଏହାକୁ ସାକାରୀ ବିକାରୀ ଦୁନିଆ କୁହାଯାଉଛି। ପୁଣି ସତ୍ୟଯୁଗରେ ଏହା ନିର୍ବିକାରୀ ଦୁନିଆ ହୋଇଥାଏ। ସତ୍ୟଯୁଗରେ ରହୁଥିବା ଦେବତାମାନଙ୍କର ବହୁତ ମହିମା ରହିଛି। ଏବେ ପିଲାମାନଙ୍କୁ ବୁଝାଯାଉଛି, ଜ୍ଞାନକୁ ଭଲ ଭାବରେ ଧାରଣ କରି ଅନ୍ୟକୁ ବୁଝାଅ। ତୁମମାନେ ଯେଉଁଠାରୁ ଆସିଥିଲ ସେଠାରୁ ପବିତ୍ର ହୋଇ ହିଁ ଆସିଥିଲ, ଏଠାକୁ ଆସି ଅପବିତ୍ର ହୋଇଯାଇଛ। ସତ୍ୟଯୁଗକୁ ନିର୍ବିକାରୀ, କଳିଯୁଗକୁ ବିକାରୀ ଦୁନିଆ କୁହାଯାଉଛି। ଏବେ ତୁମେମାନେ ପତିତ ପାବନ ବାବାଙ୍କୁ ସ୍ମରଣ କରୁଛ, କହୁଛ ଆମକୁ ନିର୍ବିକାରୀ କରିବା ପାଇଁ ଆପଣ ବିକାରୀ ଦୁନିଆ ବିକାରୀ ଶରୀରରେ ଆସନ୍ତୁ। ବାବା ନିଜେ ବସି ବୁଝାଉଛନ୍ତି, ବ୍ରହ୍ମାଙ୍କ ଚିତ୍ର ଉପରେ ଦ୍ୱନ୍ଦ୍ୱରେ ପଡୁଛନ୍ତି, କହୁଛନ୍ତି ଏହି ଦାଦା ଅର୍ଥାତ୍ ବ୍ରହ୍ମାଙ୍କୁ କାହିଁକି ବସାଇଛନ୍ତି? ତେବେ ସେମାନଙ୍କୁ ବୁଝାଇବା ଦରକାର, ଇଏ ହେଉଛନ୍ତି ଭାଗୀରଥ, ଶିବ ଭଗବାନ ୱାଚ୍, ମୁଁ ଏହି ରଥ ନେଇଛି କାହିଁକି ନା ମୋତେ ପ୍ରକୃତିର ଆଧାର ଆବଶ୍ୟକ, ନଚେତ ମୁଁ ତୁମକୁ ପତିତରୁ ପାବନ କିପରି କରିବି? ପ୍ରତିଦିନ ପାଠ ପଢ଼ାଇବା ମଧ୍ୟ ଜରୁରୀ। ଏବେ ବାବା ତୁମମାନଙ୍କୁ କହୁଛନ୍ତି, ନିଜକୁ ଆତ୍ମା ନିଶ୍ଚୟ କରି ମୋତେ ମନେ ପକାଅ। ସବୁ ଆତ୍ମାମାନେ ନିଜର ପିତାଙ୍କୁ ସ୍ମରଣ କରିବା ଉଚିତ। ଶ୍ରୀକୃଷ୍ଣଙ୍କୁ ସର୍ବ ଆତ୍ମାମାନଙ୍କର ପିତା କୁହାଯାଇପାରିବ ନାହିଁ, ତାଙ୍କର ତ ନିଜର ଶରୀର ଅଛି। ତେବେ ବାବା ତୁମମାନଙ୍କୁ ବହୁତ ସହଜ କରି ବୁଝାଉଛନ୍ତି। କାହାକୁ ବୁଝାଇବା ବେଳେ କୁହ, ବାବା କହୁଛନ୍ତି ତୁମେ ଅଶରୀରୀ ଆସିଥିଲ, ଏବେ ପୁଣି ଅଶରୀରୀ ହୋଇଯିବାକୁ ହେବ, ସେଠାରୁ ପବିତ୍ର ଆତ୍ମା ହିଁ ଆସିଥାନ୍ତି। ଯଦି କାଲି ବି କେହି ଆତ୍ମା ଏଠାକୁ ଆସନ୍ତି ତେବେ ସିଏ ମଧ୍ୟ ପବିତ୍ର ଅଟନ୍ତି, ତେଣୁ ତାଙ୍କର ମହିମା ନିଶ୍ଚିନ୍ତ ହେବ। ସନ୍ନ୍ୟାସୀ, ଉଦାସୀ, ଗୃହସ୍ଥୀ, ଯାହାଙ୍କର ବି ନାମ ବିଖ୍ୟାତ ହୋଇଥାଏ, ନିଶ୍ଚିତ ତାଙ୍କର ଏହା ପ୍ରଥମ ଜନ୍ମ ଅଟେ। ତାଙ୍କୁ ଧର୍ମ ସ୍ଥାପନ କରିବା ପାଇଁ ଆସିବାକୁ ହିଁ ପଡ଼ିବ, ଯେପରି ବାବା ଗୁରୁ ନାନକଙ୍କ ପାଇଁ ବୁଝାଉଛନ୍ତି। ଗୁରୁ ଶବ୍ଦ ମଧ୍ୟ କହିବାକୁ ପଡ଼ୁଛି, କାହିଁକି ନା ଆହୁରି ବହୁତଙ୍କର ନାମ ମଧ୍ୟ ନାନକ ଅଟେ ନା। ଯେତେବେଳେ କାହାର ମହିମା କରାଯାଏ ତେବେ ସେହି ଅନୁସାରେ କୁହାଯାଇଥାଏ, ଯଦି ନ କୁହାଯିବ ତେବେ ଭଲ ହେବ ନାହିଁ। ବାସ୍ତବରେ ପିଲାମାନଙ୍କୁ ବୁଝାଯାଉଛି, କେବଳ ଜଣଙ୍କ ବ୍ୟତୀତ ଅନ୍ୟ କେହି ଗୁରୁ ନାହାନ୍ତି। ଯାହାଙ୍କ ନାମର ଗାୟନ କରୁଛନ୍ତି ସତ୍ଗୁରୁ ଅକାଳ, ସେ ଅକାଳ ମୂରତ ଅଟନ୍ତି, ଅର୍ଥାତ୍ ଯାହାକୁ କାଳ କେବେ ବି ଖାଇପାରିବ ନାହିଁ, ସେ ହେଉଛନ୍ତି ଆତ୍ମା। ସେଥିପାଇଁ ଏହି କାହାଣୀ ଆଦି ତିଆରି କରିଛନ୍ତି। ଫିଲ୍ମ କାହାଣୀର ବହି, ଉପନ୍ୟାସ ଆଦି ମଧ୍ୟ ବହୁତ ପିଲା ପଢୁଛନ୍ତି। ବାବା ପିଲାମାନଙ୍କୁ ଖବରଦାର କରୁଛନ୍ତି, କେବେ ହେଲେ କୌଣସି ଉପନ୍ୟାସ ଆଦି ପଢିବା ଉଚିତ ନୁହେଁ, କିନ୍ତୁ କେତେକଙ୍କର ଅଭ୍ୟାସ ରହିଥାଏ। ଏଠାରେ ତୁମେ ସୌଭାଗ୍ୟଶାଳୀ ହେଉଛ, ଅଧିକାଂଶ ବିକେ ମଧ୍ୟ ଉପନ୍ୟାସ ପଢୁଛନ୍ତି। ସେଥିପାଇଁ ବାବା ସବୁ ସନ୍ତାନମାନଙ୍କୁ କହୁଛନ୍ତି, କେବେ ବି କାହାକୁ ଉପନ୍ୟାସ ପଢୁଥିବାର ଦେଖିଲେ ତୁରନ୍ତ ଉଠାଇ ନେଇ ଚିରି ଦିଅ, ଏଥିରେ ଡରିବା ଉଚିତ ନୁହେଁ। ଆମକୁ କେହି ଅଭିଶାପ ନ ଦିଅନ୍ତୁ ଅଥବା କ୍ରୋଧ ନ କରନ୍ତୁ, ଏପରି କୌଣସି କଥା ନାହିଁ। ତୁମର କାମ ହେଉଛି ପରସ୍ପରକୁ ସାବଧାନ କରାଇବା। ଫିଲ୍ମର କାହାଣୀ ଶୁଣିବା ଏବଂ ପଢିବା ନିୟମ ନୁହେଁ, ଚଳଣି ବେନିୟମ ହୋଇଥିଲେ ତୁରନ୍ତ ରିପୋର୍ଟ କରିବା ଦରକାର, ନଚେତ ସୁଧୁରିବେ କିପରି? ଯଦି ନିଜର ହିଁ କ୍ଷତି କରି ଚାଲିବେ ଏବଂ ନିଜ ପାଖରେ ହିଁ ଯୋଗବଳ ନଥିବ, ତେବେ ଏଠାରେ ବସି କଣ ଶିଖାଇବେ? ସେଥିପାଇଁ ସେସବୁ ପଢିବା ବା ଶୁଣିବା ପାଇଁ ବାବା ମନା କରୁଛନ୍ତି। ଯଦି ଏପରି କାମ କରିବେ ତେବେ ଭିତରେ ଭିତରେ ମନକୁ ଘାରିବ, ନିଜର କ୍ଷତି ହେବ। ସେଥିପାଇଁ କାହା ପାଖରେ କିଛି ବି ଅବଗୁଣ ଦେଖିଲେ ବାବାଙ୍କୁ ଲେଖିବା ଦରକାର। କୌଣସି ବେକାୟଦା ଚଳଣି ଚାଲୁନାହିଁ ତ, କାରଣ ବ୍ରାହ୍ମଣମାନେ ବର୍ତ୍ତମାନ ସେବାଧାରୀ ଅଟନ୍ତି। ବାବା ମଧ୍ୟ କହୁଛନ୍ତି, ପିଲାମାନେ ନମସ୍ତେ। ବାବା ସବୁର ଅର୍ଥକୁ ବୁଝାଉଛନ୍ତି। ଯେଉଁ କନ୍ୟାମାନେ ପାଠ ପଢାଉଛନ୍ତି ତାଙ୍କ ଭିତରେ ଦେହ ଅଭିମାନ ଆସିବା ଉଚିତ ନୁହେଁ। ଶିକ୍ଷକମାନେ ମଧ୍ୟ ଛାତ୍ରମାନଙ୍କର ସେବାଧାରୀ ଅଟନ୍ତି ନା। ଗଭର୍ଣ୍ଣର ଆଦି ବି ଯେତେବେଳେ ଚିଠି ଲେଖିଥାନ୍ତି ତଳେ ଲେଖିଥାନ୍ତି, ମୁଁ ଆଜ୍ଞାକାରୀ ସେବାଧାରୀ ଅଟେ, ବିଲକୁଲ ସମ୍ମୁଖରେ ନାମ ଲେଖିଥାନ୍ତି। ତାହା ମଧ୍ୟ କ୍ଲର୍କ ଅର୍ଥାତ୍ କିରାଣୀମାନେ ଲେଖିଥାନ୍ତି, ସେମାନେ କେବେ ବି ନିଜର ବଡ଼ିମା ଲେଖିବେ ନାହିଁ। ଆଜିକାଲିର ଗୁରୁମାନେ ତ ନିଜେ ନିଜକୁ ଶ୍ରୀ ଶ୍ରୀ ଲେଖି ଦେଉଛନ୍ତି। ଏଠାରେ ମଧ୍ୟ କେହି କେହି ଏମିତି ଅଛନ୍ତି, ଶ୍ରୀ ଅମୁକ ବୋଲି ଲେଖି ଦେଉଛନ୍ତି। ବାସ୍ତବରେ ଏପରି ମଧ୍ୟ ଲେଖିବା ଉଚିତ ନୁହେଁ ନା। ଫିମେଲ ମାନେ ଶ୍ରୀମତୀ ଲେଖିପାରିବେ, ଶ୍ରୀମତ ସେତେବେଳେ ମିଳିବ ଯେତେବେଳେ ଶ୍ରୀ ଶ୍ରୀ ସ୍ୱୟଂ ଆସି ମତ ଦେବେ। ତୁମେମାନେ ଅନ୍ୟମାନଙ୍କୁ ବୁଝାଇ ପାରିବ ଯେ ନିଶ୍ଚିନ୍ତ କାହାର ମତ ଅଥବା ଶିକ୍ଷା ଦ୍ୱାରା ଏମାନେ ଦେବତା ହୋଇଛନ୍ତି। ଏକଥା କାହାକୁ ହେଲେ ଜଣାନାହିଁ ଯେ ଇଏ ଏତେ ଉଚ୍ଚ ବିଶ୍ୱର ମାଲିକ କିପରି ହୋଇଛନ୍ତି। ତୁମକୁ ତ ଏହି ନିଶା ଚଢିବା ଦରକାର। ଏହି ଲକ୍ଷ୍ୟ ଉଦ୍ଦେଶ୍ୟର ଚିତ୍ର ସର୍ବଦା ଛାତିରେ ଲାଗି ରହିବା ଉଚିତ। ତୁମେମାନେ କାହାକୁ ବି କହିପାରିବ ଆମକୁ ଭଗବାନ ପାଠ ପଢାଉଛନ୍ତି, ଯାହାଦ୍ୱାରା ଆମେ ବିଶ୍ୱର ମହାରାଜା ହେଉଛୁ। ବାବା ଏହିଭଳି ରାଜ୍ୟର ସ୍ଥାପନା କରିବା ପାଇଁ ଆସିଛନ୍ତି। ଏହି ପୁରୁଣା ଦୁନିଆର ବିନାଶ ସମ୍ମୁଖରେ ଦଣ୍ଡାୟମାନ। ତୁମେ ଛୋଟ ଛୋଟ କନ୍ୟାମାନେ ତୋତଲି ମାନେ ଶୁଆ ଭଳି ଭାଷାରେ ଯାହାକୁ ହେଲେ ବୁଝାଇ ପାରିବ। ବଡ଼ ବଡ଼ ସମ୍ମିଳନୀ ଆଦି ହେଉଛି, ସେଥିରେ ତୁମକୁ ଡାକୁଛନ୍ତି। ଏହି ଚିତ୍ର ତୁମେମାନେ ସାଥିରେ ନେଇଯାଅ ଏବଂ ବସି ବୁଝାଅ। ଭାରତରେ ପୁନର୍ବାର ଏମାନଙ୍କର ରାଜ୍ୟ ସ୍ଥାପନ ହେଉଛି, କେଉଁଠି ବି ଭରପୁର ସଭାରେ ତୁମେମାନେ ବୁଝାଇ ପାରିବ। ସାରା ଦିନ ସେବାର ନିଶା ରହିବା ଉଚିତ। ଭାରତରେ ଏମାନଙ୍କର ରାଜ୍ୟ ସ୍ଥାପନ ହେଉଛି। ବାବା ଆମକୁ ରାଜଯୋଗ ଶିଖାଉଛନ୍ତି ଯେ ଭଗବାନ ୱାଚ୍, ହେ ସନ୍ତାନମାନେ ତୁମେମାନେ ନିଜକୁ ଆତ୍ମା ନିଶ୍ଚୟ କରି ମୋତେ ମନେ ପକାଅ, ତେବେ ତୁମେ ଏକୋଇଶ ପିଢ଼ି ପାଇଁ ଏହିପରି ମାନେ ଦେବୀ ଦେବତା ହୋଇଯିବ, ଦୈବ୍ୟ ଗୁଣ ମଧ୍ୟ ଧାରଣ କରିବାକୁ ହେବ। ବର୍ତ୍ତମାନ ସମସ୍ତେ ଆସୁରୀ ଗୁଣ ଯୁକ୍ତ ଅଟନ୍ତି, ଏକମାତ୍ର ଶ୍ରୀ 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 ବାବା ହିଁ ଶ୍ରେଷ୍ଠ କରୁଛନ୍ତି। ସେହି ଶ୍ରେଷ୍ଠ ବାବା ଆମକୁ ପାଠ ପଢାଉଛନ୍ତି। ଶିବ ଭଗବାନ ୱାଚ୍ ମନ୍ମନା ଭବ, ଭାଗୀରଥ ତ ପ୍ରସିଦ୍ଧ ଅଟନ୍ତି। ସେହି ଭାଗୀରଥଙ୍କୁ ହିଁ ବ୍ରହ୍ମା କୁହାଯାଉଛି ଏବଂ ତାଙ୍କୁ ହିଁ ମହାବୀର ମଧ୍ୟ କହୁଛନ୍ତି। ଏଠାରେ ଦିଲୱାଡ଼ା ମନ୍ଦିରରେ ବସିଛନ୍ତି ନା, ମନ୍ଦିର ତିଆରି କରୁଥିବା ଜୈନମାନେ ଏହି କଥାକୁ ଜାଣିନାହାନ୍ତି। ତୁମେ ଛୋଟ ଛୋଟ କନ୍ୟାମାନେ କାହା ପାଖକୁ ବି ଯାଇପାରିବ, ଏବେ ତୁମେମାନେ ବହୁତ ଶ୍ରେଷ୍ଠ ହେଉଛ, ଏହା ଭାରତର ଲକ୍ଷ୍ୟ ଅଟେ ନା। ତେବେ କେତେ ନିଶା ଚଢି ରହିବା ଉଚିତ? ଏଠାରେ ବାବା ଭଲ ଭାବରେ ନିଶା ଚଢାଉଛନ୍ତି। ସମସ୍ତେ କହୁଛନ୍ତି ଆମେ ତ ଲକ୍ଷ୍ମୀ ନାରାୟଣ ହେବୁ, ରାମସୀତା ହେବା ପାଇଁ କେହି ବି ହାତ ଉଠାଉ ନାହାନ୍ତି। ଏବେ ତୁମେ ଅହିଂସକ କ୍ଷତ୍ରିୟ ଅଟ। ତୁମ ଅହିଂସକ କ୍ଷତ୍ରିୟ ମାନଙ୍କୁ କେହି ବି ଜାଣିନାହାନ୍ତି। ତୁମେମାନେ ଏ କଥାକୁ ଏବେ ଜାଣୁଛ। ଗୀତାରେ ମଧ୍ୟ ମନ୍ମନା ଭାବ ଅକ୍ଷର ରହିଛି। ନିଜକୁ ଆତ୍ମ ଭାବ, ଏହା ତ ବୁଝିବାର କଥା ନା। ଏହାକୁ ଆଉ କେହି ହେଲେ ବୁଝିପାରିବେ ନାହିଁ। ବାବା ବସି ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି, ପିଲାମାନେ ଆତ୍ମ ଅଭିମାନୀ ହୁଅ। ଏହି ଅଭ୍ୟାସ ତୁମର ପୁଣି ଏକୋଇଶ ଜନ୍ମ ସାଥିରେ ରହିବ। ତୁମକୁ ଏକୋଇଶ ଜନ୍ମ ପାଇଁ ଶିକ୍ଷା ମିଳୁଛି। ବାବା ଘଡ଼ି ଘଡ଼ି ମୂଳ କଥାକୁ ବୁଝାଉଛନ୍ତି। ନିଜକୁ ଆତ୍ମା ନିଶ୍ଚୟ କରି ବସ। ପରମାତ୍ମା ପିତା ଆମ ଆତ୍ମାମାନଙ୍କୁ ବୁଝାଉଛନ୍ତି, କିନ୍ତୁ ତୁମେମାନେ ଘଡ଼ି ଘଡ଼ି ଦେହ ଅଭିମାନରେ ଆସିଯାଉଛ। ପୁଣି ଘର ଦ୍ୱାରା ଆଦି ମନେ ପଡୁଛି। ଏହିପରି ହେଉଛି ଭକ୍ତି ମାର୍ଗରେ ମଧ୍ୟ। ଭକ୍ତି କରୁ କରୁ ବୁଦ୍ଧି ଅନ୍ୟ ଆଡ଼କୁ ଚାଲି ଯାଇଥାଏ। ସ୍ଥାୟୀ ରୂପରେ କେବଳ ନବ୍ଧା ଭକ୍ତିବାଲା ହିଁ ବସିପାରିବେ, ଯାହାକୁ ତୀବ୍ର ଭକ୍ତି କୁହାଯାଉଛି। ସେମାନେ ଏକଦମ ଲଭ୍ଲିନ୍ ହୋଇଯାଆନ୍ତି। କେବେ କେବେ ତୁମେମାନେ ମଧ୍ୟ ଯୋଗରେ ବସିବା ସମୟରେ ଏକଦମ ଅଶରୀରୀ ହୋଇଯାଉଛ। ଯିଏ ଭଲ ସନ୍ତାନ ହୋଇଥିବେ ସେ ହିଁ ଏପରି ଅବସ୍ଥାରେ ବସିବେ। ଦେହର ଅଭିମାନ ବାହାରିଯିବ, ଅଶରୀରୀ ହୋଇ ସେହିଭଳି ମସ୍ତିରେ ବସି ରହିବେ। ଏହାର ଅଭ୍ୟାସ ପଡ଼ିଯିବ। ସନ୍ନ୍ୟାସୀ ହେଉଛନ୍ତି ତତ୍ତ୍ୱଜ୍ଞାନୀ ଅଥବା ବ୍ରହ୍ମଜ୍ଞାନୀ। ସେମାନେ କହୁଛନ୍ତି ଆମେ ବ୍ରହ୍ମରେ ଲୀନ ହୋଇଯିବୁ, ଏହି ପୁରୁଣା ଶରୀର ଛାଡ଼ି ବ୍ରହ୍ମ ତତ୍ତ୍ୱରେ ଲୀନ ହୋଇଯିବୁ। ସମସ୍ତଙ୍କର ନିଜସ୍ୱ ଧର୍ମ ରହିଛି ନା, କେହି ବି ଅନ୍ୟ ଧର୍ମକୁ ମାନି ନଥାନ୍ତି। ଆଦି ସନାତନ ଦେବୀ ଦେବତା ଧର୍ମାବଲମ୍ବୀମାନେ ହିଁ ତୁମ ପ୍ରଧାନ ହୋଇଯାଇଛନ୍ତି। ଗୀତାର ଭଗବାନ କେବେ ଆସିଥିଲେ, ଗୀତାର ଯୁଗ କେବେ ଥିଲା, କେହି ହେଲେ ଜାଣିନାହାନ୍ତି, ତୁମେ ଜାଣିଛ। ଏହି ସଙ୍ଗମ ଯୁଗରେ ହିଁ ବାବା ଆସି ରାଜଯୋଗ ଶିଖାଇଥିଲେ, ତମ ପ୍ରଧାନରୁ ଶତପ୍ରଧାନ କରିଥିଲେ। ଏହା କେବଳ ଭାରତର କଥା, ତେବେ ନିଶ୍ଚୟ ଅନେକ ଧର୍ମ ଥିଲା। ଗାୟନ ମଧ୍ୟ ରହିଛି, ଗୋଟିଏ ଧର୍ମର ସ୍ଥାପନା ଅନେକ ଧର୍ମର ବିନାଶ। ସତ୍ୟଯୁଗରେ ଗୋଟିଏ ଧର୍ମ ଥିଲା, ଏବେ କଳିଯୁଗରେ ଅନେକ ଧର୍ମ ରହିଛି, ପୁଣି ଗୋଟିଏ ଧର୍ମର ସ୍ଥାପନା ଏବେ ହେଉଛି। ଗୋଟିଏ ଧର୍ମ ଥିଲା ଯାହାକି ଏବେ ନାହିଁ, ବାକି ସବୁ ଧର୍ମ ଅଛନ୍ତି। କଲିକତାର ବଟବୃକ୍ଷର ଉଦାହରଣ ମଧ୍ୟ ବିଲକୁଲ ଠିକ୍। ମୂଳଦୁଆ ନାହିଁ, ବାକି ସାରା ବୃକ୍ଷ ଠିଆ ହୋଇଛି। ସେହିପରି ଏଠାରେ ମଧ୍ୟ ଦେବୀ ଦେବତା ଧର୍ମ ନାହିଁ। ଆଦି ସନାତନ ଦେବୀ ଦେବତା ଧର୍ମ ଯାହାକି ମୂଳ ଧର୍ମ ଥିଲା, ତାହା ଏବେ ପ୍ରାୟ ଲୋପ ହୋଇଯାଇଛି। ବାବା ପୁନର୍ବାର ସେହି ଧର୍ମର ସ୍ଥାପନ କରୁଛନ୍ତି, ବାକି ଅନ୍ୟ ସବୁ ଧର୍ମ ପରେ ଆସିଛି। ପୁଣି ଚକ୍ର ନିଶ୍ଚିନ୍ତ ରିପିଟ୍ ହେବ, ଅର୍ଥାତ୍ ପୁରୁଣା ଦୁନିଆ ପୁଣି ନୂଆ ଦୁନିଆ ହେବ। ନୂଆ ଦୁନିଆରେ ଏମାନଙ୍କର ରାଜ୍ୟ ଥିଲା। ତୁମ ପାଖରେ ବଡ଼ ଏବଂ ଛୋଟ ଚିତ୍ର ମଧ୍ୟ ରହିଛି। ବଡ଼ ଜିନିଷ ହେଲେ ଭଲ ଭାବରେ ଦେଖିପାରିବେ ଏବଂ ପଚାରିବେ ଏହା କ'ଣ। କୁହ, ଆମେ ଏହି କଥା ବୁଝାଇବା ପାଇଁ ଆସିଛୁ, ଯାହାଦ୍ୱାରା ମନୁଷ୍ୟ ବେଗର୍ ଟୁ ପ୍ରିନ୍ସ ଅର୍ଥାତ୍ ଭିକାରରୁ ରାଜକୁମାର ହୋଇପାରିବେ। ତେଣୁ ମନରେ ବହୁତ ଉମଙ୍ଗ ଏବଂ ଖୁସି ରହିବା ଉଚିତ। ଆମେ ଆତ୍ମା ଭଗବାନଙ୍କର ସନ୍ତାନ, ଆତ୍ମାମାନଙ୍କୁ ଭଗବାନ ପାଠ ପଢ଼ାଉଛନ୍ତି। ବାବା ଆମକୁ ନୟନ ଉପରେ ବସାଇ ନେଇଯିବେ। ଏହି ଛି ଛି ଦୁନିଆରେ ଆମକୁ ଆଉ ରହିବାର ନାହିଁ। ଆଗକୁ ଗଲେ ଏତେ ତ୍ରାହି ତ୍ରାହି କରିବେ, ସେ କଥା ନ କହିଲେ ଭଲ। କୋଟି କୋଟି ମନୁଷ୍ୟ ମରିବେ, ଏ କଥା ତୁମ ବୁଦ୍ଧିରେ ଅଛି। ଆମେମାନେ ଏହି ଆଖିରେ ଯାହା ବି ଦେଖୁଛୁ ତାହା କିଛି ବି ରହିବ ନାହିଁ। ଏଠାକାର ମନୁଷ୍ୟ କଣ୍ଟା ସଦୃଶ୍ୟ ଅଟନ୍ତି। ସତ୍ୟଯୁଗରେ ଫୁଲର ବଗିଚା, ପୁଣି ଆମର ନୟନ ଶୀତଳ ଅର୍ଥାତ୍ ପବିତ୍ର ହୋଇଯିବ। ବଗିଚାକୁ ଗଲେ ନୟନ ଶୀତଳ ହୋଇଯାଇଥାଏ। ତୁମେମାନେ ଏବେ ପଦ୍ମପଦମ ଭାଗ୍ୟଶାଳୀ ହେଉଛ। ବ୍ରାହ୍ମଣଙ୍କର ପାଦ ତଳେ ପଦ୍ମ ରହିଥାଏ। ତୁମେ ବୁଝାଇବା ଦରକାର ଆମେ ଏହି ରାଜ୍ୟର ସ୍ଥାପନା କରୁଛୁ, ସେଥିପାଇଁ ବାବା ବ୍ୟାଚ୍ ତିଆରି କରାଇଛନ୍ତି। ଧଳା ଶାଢ଼ୀ ପିନ୍ଧି ବ୍ୟାଚ୍ ଲଗାଇଲେ ସ୍ୱତଃ ସେବା ହେବ। ମନୁଷ୍ୟମାନେ ଗାୟନ କରୁଛନ୍ତି, ଆତ୍ମା ପରମାତ୍ମା ଅଲଗା ରହିଲେ ବହୁକାଳ, କିନ୍ତୁ ବହୁକାଳର ଅର୍ଥ କେହି ବୁଝୁନାହାନ୍ତି। ତୁମକୁ ବାବା ବୁଝାଉଛନ୍ତି, ବହୁତ କାଳ ଅର୍ଥାତ୍ 5000 ବର୍ଷ ପରେ ତୁମେ ବାବାଙ୍କ ସହିତ ମିଶୁଛ। ତୁମେମାନେ ଏକଥା ମଧ୍ୟ ଜାଣିଛ ଯେ ଏହି ସୃଷ୍ଟିରେ ସବୁଠାରୁ ନାମୀଗ୍ରାମୀ ହେଉଛନ୍ତି ଏହି ରାଧାକୃଷ୍ଣ। ସେମାନେ ସତ୍ୟଯୁଗର ପ୍ରଥମ ରାଜକୁମାର ରାଜକୁମାରୀ ଅଟନ୍ତି। କେବେ କାହାର ବିଚାରରେ ମଧ୍ୟ ଆସିବ ନାହିଁ ଯେ ଇଏ କେଉଁଠାରୁ ଆସିଲେ। ସତ୍ୟଯୁଗ ପୂର୍ବରୁ ନିଶ୍ଚୟ କଳିଯୁଗ ଥିବ। ତେବେ ସେମାନେ କେଉଁ କର୍ମ କରି ବିଶ୍ୱର ମାଲିକ ହୋଇଥିଲେ? ଭାରତବାସୀ ଏମାନଙ୍କୁ ବିଶ୍ୱର ମାଲିକ ଭାବୁନାହାନ୍ତି। ଯେତେବେଳେ ଏମାନଙ୍କର ରାଜ୍ୟ ଥିଲା ସେତେବେଳେ ଭାରତରେ ଅନ୍ୟ କୌଣସି ଧର୍ମ ନଥିଲା। ଏବେ ତୁମେ ଜାଣୁଛ ବାବା ଆମକୁ ରାଜଯୋଗ ଶିଖାଉଛନ୍ତି, ଏହା ଆମର ଲକ୍ଷ୍ୟ। ମନ୍ଦିରରେ ତାଙ୍କର ଚିତ୍ର ଆଦି ରହିଛି, କିନ୍ତୁ ଏକଥା ବୁଝୁନାହାନ୍ତି ଯେ ବର୍ତ୍ତମାନ ସ୍ଥାପନା ହେଉଛି। ତୁମମାନଙ୍କ ଭିତରେ ମଧ୍ୟ କ୍ରମାନ୍ୱୟରେ ବୁଝୁଛନ୍ତି, କେହି କେହି ତ ବିଲକୁଲ ଭୁଲି ଯାଉଛନ୍ତି। ତେଣୁ ସେମାନଙ୍କର ପୂର୍ବ ପରି ଚଳନୀ ହୋଇଯାଇଥାଏ। ଏଠାରେ ବହୁତ ଭଲ ଭାବରେ ବୁଝୁଛନ୍ତି, କିନ୍ତୁ ବାହାରକୁ ବାହାରିଲେ ତ ଖଲାସ। ବାସ୍ତବରେ ତୁମ ଭିତରେ ସେବାର ସଉକ ରହିବା ଉଚିତ। ସମସ୍ତଙ୍କୁ ଏହି ସନ୍ଦେଶ ଦେବା ପାଇଁ ଯୁକ୍ତି ରଚନା କରିବା ଉଚିତ, ସେଥିପାଇଁ ମେହନତ କରିବାକୁ ହେବ। ନିଶାର ସହିତ ମାନେ ଅତ୍ୟନ୍ତ ଖୁସିର ସହିତ ବୁଝାଇବା ଉଚିତ। ବାବା କହୁଛନ୍ତି ମୋତେ ସ୍ମରଣ କଲେ ପାପ କଟିଯିବ। ଆମେ ଏକମାତ୍ର ସେ ବାବାଙ୍କ ବ୍ୟତୀତ ଅନ୍ୟ କାହାକୁ ସ୍ମରଣ କରୁନାହୁଁ। ଆଚ୍ଛା, ମିଠା ମିଠା ଶିଖିଲାଧ ସନ୍ତାନ ମାନଙ୍କ ପ୍ରତି ମାତପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। 1 ନିଜର ଲକ୍ଷ୍ୟ ଓ ଉଦ୍ଦେଶ୍ୟର ଚିତ୍ରକୁ ସର୍ବଦା ସାଥିରେ ରଖିବାକୁ ହେବ। ନିଶା ରହୁ ଯେ ଏବେ ଆମେ ଶ୍ରୀମତ ଆଧାରରେ ବିଶ୍ୱର ମାଲିକ ହେଉଛୁ। ଆମେମାନେ ଏପରି ଫୁଲର ବଗିଚାକୁ ଯାଉଛୁ ଯେଉଁଠି ଆମର ନୟନ ହିଁ ଶୀତଳ ହୋଇଯିବ। 2 ସେବା କରିବାର ବହୁତ ବହୁତ ସଉକ ରଖିବାକୁ ହେବ। ବିଶାଳ ହୃଦୟରେ ଅଥବା ଉମଙ୍ଗ ଉତ୍ସାହର ସହିତ ବଡ଼ ବଡ଼ ଚିତ୍ର ଉପରେ ସେବା କରିବାକୁ ହେବ। ଭିକାରୀରୁ ରାଜକୁମାର ହେବାକୁ ପଡ଼ିବ। ବରଦାନ କର୍ମର ଗତିକୁ ଜାଣି ଗତି ସଦ୍ଗତିର ନିର୍ଣ୍ଣୟ କରୁଥିବା ମାଷ୍ଟର ଦୁଃଖହର୍ତ୍ତା ସୁଖକର୍ତ୍ତା ଭବ। ଏବେ ପର୍ଯ୍ୟନ୍ତ ନିଜର ଜୀବନ କାହାଣୀକୁ ଦେଖିବାରେ ବା ଶୁଣିବାରେ ବ୍ୟସ୍ତ ରୁହ ନାହିଁ, ବରଂ ପ୍ରତ୍ୟେକ ଆତ୍ମାର କର୍ମର ଗତିକୁ ଜାଣି ସେମାନଙ୍କୁ ଗତି ସଦ୍ଗତି ଦେବାର ନିର୍ଣ୍ଣୟ କର। ମାଷ୍ଟର ଦୁଃଖହର୍ତ୍ତା ସୁଖକର୍ତ୍ତାର ଭୂମିକା ସମ୍ପାଦନ କର। ନିଜର ରଚନାମାନଙ୍କର ଦୁଃଖ ଅଶାନ୍ତିର ସମସ୍ୟାଗୁଡ଼ିକ ସମାପ୍ତ କର। ସେମାନଙ୍କୁ ମହାଦାନ ଏବଂ ବରଦାନ ଦିଅ। ନିଜେ କୌଣସି ସୁବିଧା ପାଇବାକୁ ଇଚ୍ଛା କର ନାହିଁ, ବରଂ ଦାତା ହୋଇ ସେମାନଙ୍କୁ ଦିଅ। ଯଦି କୌଣସି ପ୍ରକାର ସୁବିଧା ବା ସହଯୋଗ ଆଧାରରେ ନିଜର ଉନ୍ନତି ହେଉ ବା ସେବା କ୍ଷେତ୍ରରେ ଅଳ୍ପ କାଳର ସଫଳତା ମିଳିବି ଯାଏ, ତେବେ ବି ଆଜି ମହାନ ହୋଇଯିବ, କାଲିକୁ ମହାନତା ପ୍ରାପ୍ତ କରିବାର ତୁଷାର୍ତ୍ତ୍ୟ ଆତ୍ମା ହୋଇଯିବ। ସ୍ଲୋଗାନ ଅନୁଭୂତି ନ ହେବା ଯୁଦ୍ଧ କରିବାର ସ୍ଥିତି ଅଟେ, ତେଣୁ ଯୋଗୀ ହୁଅ, ଯୋଦ୍ଧା ନୁହେଁ। ଅବ୍ୟକ୍ତି ସାରା ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢ଼ାଅ। ବ୍ରହ୍ମା ବାବା ଯେପରି ଅବ୍ୟକ୍ତ ହୋଇ ବିଦେହୀ ସ୍ଥିତି ଦ୍ୱାରା କର୍ମାତୀତ ହୋଇଗଲେ, ତେବେ ତୁମେମାନେ ତ ଅବ୍ୟକ୍ତ ବ୍ରହ୍ମାଙ୍କର ବିଶେଷ ପାଳନାର ପାତ୍ର ଅଟ। ସେଥିପାଇଁ ଅବ୍ୟକ୍ତ ପାଳନାର ପ୍ରତିଦାନ ବିଦେହୀ ହୋଇ ଦିଅ। ସେବା କରିବା ସହିତ ସ୍ଥିତିର ସନ୍ତୁଳନ ରଖ। ବିଦେହୀ ଅର୍ଥାତ୍ ଦେହଠାରୁ ନିଆରା, ସ୍ୱଭାବ ସଂସ୍କାର ତଥା ଦୋଷ ଦୁର୍ବଳତା ସବୁକିଛି ଦେହ ସହିତ ସମ୍ବନ୍ଧୀୟ ତ ଅଟେ, ଏବଂ ଯଦି ଦେହଠାରୁ ନିଆରା ହୋଇଗଲ ତେବେ ସବୁଥିରୁ ନିଆରା ହୋଇଗଲ। ସେଥିପାଇଁ ଏହି ଡ୍ରିଲ୍ ବହୁତ ସହଯୋଗ ଦେବ, କିନ୍ତୁ ଏଥିପାଇଁ ମନବୁଦ୍ଧିକୁ ନିୟନ୍ତ୍ରଣ କରିବାର ଶକ୍ତି ଦରକାର। ଆଚ୍ଛା, ଓମ୍ ଶାନ୍ତି।